ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ମିଶନ ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ 2.0 ସରକାରଙ୍କ ଅନନ୍ୟ ପଦକ୍ଷେପ ବୋଲି କହିଲେ ପ୍ରଧାନମନ୍ତ୍ରୀ. ଭାରତ ଏଆଇ ମିଶନ ଅଧୀନରେ ଦେଶରେ 500 ଅଧିକ ଡାଟା ଲ୍ୟାବ୍ ପ୍ରତିଷ୍ଠା କରିବ. ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିବସରେ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ. ଇରାନ୍ର ଚବାହାର ବନ୍ଦରରେ କାର୍ଯ୍ୟ କରିବା ସଂକ୍ରାନ୍ତ ପ୍ରତିବନ୍ଧକକୁ ପୁନଃ ଲାଗୁ କରିବାକୁ ଘୋଷଣା କଲା ଆମେରିକା. ଏବଂ ଏସିଆ କପ୍ ପୁରୁଷ ଟି20 କ୍ରିକେଟ୍ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଭାରତ ଓ ଓମାନ ମଧ୍ୟରେ ହେବ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଶିଶୁ, କିଶୋରୀ ଏବଂ ଗର୍ଭବତୀ ମହିଳାଙ୍କ ପୁଷ୍ଟି ସାଧନ ଦିଗରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଅନନ୍ୟ ପଦକ୍ଷେପ ହେଉଛି ମିଶନ ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ 2.0. କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଲେଖାକୁ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନାଗୁଡ଼ିକ ମାଧ୍ୟମରେ ସମଗ୍ର ଦେଶରେ ଏକ ବ୍ୟାପକ ଅଙ୍ଗନବାଡ଼ି କେନ୍ଦ୍ର ନେଟୱର୍କ କାର୍ଯ୍ୟକାରୀ ହୋଇପାରିଛି. ଏହାଦ୍ୱାରା ବହୁ ହିତାଧିକାରୀ ସୁଫଳ ପାଉଛନ୍ତି. ଏହି ଯୋଜନା ମାଧ୍ୟମରେ ଦେଶର ଲକ୍ଷ ଲକ୍ଷ ଶିଶୁଙ୍କର ଭବିଷ୍ୟତ ଉନ୍ନତ ହୋଇପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଭାରତ ଏଆଇ ମିଶନ ଅଧୀନରେ ଦେଶବ୍ୟାପୀ 500 ଅଧିକ ଡାଟା ଲ୍ୟାବ୍ ପ୍ରତିଷ୍ଠା କରାଯିବ ବୋଲି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି. ଖୁବ୍ ଶୀଘ୍ର ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ୍, ଡିଜିଟାଲ ବ୍ୟକ୍ତିଗତ ତଥା ସୁରକ୍ଷା ନିୟମାବଳୀ ଜାରି କରାଯିବ. ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ 2026 ନିମନ୍ତେ ଏହାର ଲୋଗୋ ଉନ୍ମୋଚନ କରିବା ଅବସରରେ ଗତକାଲି ଶ୍ରୀ ବୈଷ୍ଣବ ଏହା କହିଛନ୍ତି. ଆଇଆଇଟି ବମ୍ବେ ନେତୃତ୍ୱରେ ଏକ ବ୍ୟାବସାୟିକ କମିଟି ଗଠନ ପାଇଁ 1 ଟ୍ରିଲିୟନ୍ ପାରାମିଟର ସହିତ ବହୁଭାଷୀ ମୋଡ୍ ଏଲ୍ଏଲ୍ଏମ୍ ବିକଶିତ କରିବା ପାଇଁ ଏହି ମିଶନ ଅଧୀନରେ ସରକାର 988.6 କୋଟି ଟଙ୍କା ଆବଣ୍ଟନ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି. ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ନିୟମାବଳୀ ପ୍ରସ୍ତୁତ କରିବା ଲାଗି 3000 ଅଧିକ ପରାମର୍ଶ ଗ୍ରହଣ କରାଯାଇଛି. ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତରେ ଏବେ 38,000 ଅଧିକ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ କାର୍ଯ୍ୟ କରୁଛି ଏବଂ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ. କୃଷି ଉପକରଣ ଏବଂ ଟ୍ରାକ୍ଟର ଉପରେ ଜିଏସ୍ଟି ହାର ହ୍ରାସର ସୁଫଳ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିବ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି. ନୂଆଦିଲ୍ଲୀଠାରେ କୃଷି ଯନ୍ତ୍ରପାତି ଏବଂ ଉପକରଣ ପ୍ରସ୍ତୁତି କ୍ଷେତ୍ରର ପ୍ରତିନିଧିଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ ଏହା କହିଛନ୍ତି. ସେ କହିଛନ୍ତି, ଜିଏସ୍ଟି ହାର 12% କିମ୍ବା 18% 5% ହ୍ରାସ ପାଇବା ଦ୍ୱାରା ଟ୍ରାକ୍ଟର ଏବଂ କୃଷି ଯନ୍ତ୍ରପାତି ଯଥେଷ୍ଟ ଶସ୍ତା ହେବ. ଟ୍ରାକ୍ଟର ବର୍ଗରେ 23,000 ରୁ 63,000 ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି. ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, ଆସନ୍ତା 22 ତାରିଖରୁ ଏହାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚିବ।
हमारा संकल्प है किसान की आमदनी बढ़ाना और उसके लिए जरूरी है उत्पादन बढ़ाना, उत्पादन की लागत आएगी। लेकिन ये घटी हुई जीएसटी की दरों का लाभ सीधे किसान तक पहुंचे, इसलिए आज मैंने एक बैठक बुलाई थी।
2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ମହିଳା ଏବଂ ଯୁବବର୍ଗଙ୍କର ସକ୍ରିୟ ଅଂଶଗ୍ରହଣ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗୁରୁତ୍ୱ ଆରୋପ କରିଛନ୍ତି। ନୂଆଦିଲ୍ଲୀର ଫ୍ୟୁଚର ଫ୍ରଣ୍ଟିୟର କନ୍କ୍ଲେଭ୍ରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ରିଜିଜୁ କହିଛନ୍ତି, ମହିଳା ନେତୃତ୍ୱାଧୀନ ବିକାଶ ହେଉଛି ସରକାରଙ୍କ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ। ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଆଡ଼କୁ ଭାରତ ଗତି କରୁଛି ବୋଲି ଶ୍ରୀ ରିଜିଜୁ ଉଲ୍ଲେଖ କରିଛନ୍ତି। ଗତ 11 ବର୍ଷ ମଧ୍ୟରେ ଭାରତ 11 ସ୍ଥାନର ଉପରକୁ ଉଠି ବିଶ୍ୱର ପଞ୍ଚମ ଅର୍ଥନୀତିରେ ପରିଣତ ହୋଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରୁଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଓଡ଼ିଶା ବିଧାନସଭା ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିରୋଧୀ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି। ସାର କଳାବଜାରୀ ଏବଂ ଅଭାବ ପ୍ରସଙ୍ଗକୁ ନେଇ ବିଜେଡି ସଦସ୍ୟଙ୍କ ପକ୍ଷରୁ ଗୃହରେ ଆଜି ପ୍ରବଳ ହଟ୍ଟଗୋଳ କରାଯାଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର 4 ମିନିଟ୍ ପରେ ଏଭଳି ପରିସ୍ଥିତି ଜାରି ରହିବାରୁ ବାଚସ୍କତି ସୁରମା ପାଢ଼ୀ ଅପରାହ୍ନ 4 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି। ବ୍ୟାନର ଏବଂ ପୋଷ୍ଟର ଆଦି ଧରି ବିଜେଡି ସଦସ୍ୟମାନେ ସାର ଅଭାବ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ। କଂଗ୍ରେସ ସଦସ୍ୟମାନେ ମଧ୍ୟ ଏହି ସମୟରେ ନିଜ ନିଜ ଆସନରେ ଛିଡ଼ା ହୋଇ ରହିବାରୁ ଗୃହ କାର୍ଯ୍ୟ ସମ୍ଭବ ହୋଇପାରି ନଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇରାନ୍ର ଚବାହାର ବନ୍ଦରରେ କାର୍ଯ୍ୟ କରିବା ପାଇଁ 2018 ପ୍ରତ୍ୟାହୃତ ହୋଇଥିବା ପ୍ରତିବନ୍ଧକକୁ ପୁନଃ ଲାଗୁ କରିବାକୁ ଆମେରିକା ଘୋଷଣା କରିଛି। ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, ବନ୍ଦର କାର୍ଯ୍ୟ ସହିତ ଜଡ଼ିତ ବ୍ୟକ୍ତିବିଶେଷ ଇରାନ୍ର ସ୍ୱାଧୀନତା ତଥା ଏ କ୍ଷେତ୍ରରେ ରହିଥିବା ଅନ୍ୟାନ୍ୟ ନୀତି ନିୟମ ଅନୁଯାୟୀ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ଆସନ୍ତା 29 ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ। ସୂଚନାଯୋଗ୍ୟ, ଗତ ମଇ ମାସରେ ଭାରତ ଏବଂ ଇରାନ୍ ଚବାହାର ବନ୍ଦର ବ୍ୟବହାର ନେଇ ଏକ 10 ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଚୁକ୍ତି ଅନୁଯାୟୀ ଓମାନ ଉପସାଗରରେ ବନ୍ଦର ଭିତ୍ତିଭୂମି ବିକାଶ ପାଇଁ ନୂଆଦିଲ୍ଲୀ 250 ନିୟୁତ ଡଲାର ମୂଲ୍ୟର କ୍ରେଡିଟ୍ ୱିଣ୍ଡୋ ପ୍ରଦାନ କରିଛି। ଦେଶରେ ଜନଜାତି ସମ୍ପ୍ରଦାୟ ଏବେ ସଶକ୍ତ ହେବା ସହ ସେମାନଙ୍କର ଜୀବନଧାରଣର ମାନ ଉନ୍ନତ ହୋଇଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଶୁଣିବା ମୋଦି ସରକାର ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ ଦିଗରେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ। ବିଶ୍ୱର ଏକ ବିବିଧ ଜନଜାତି ସମ୍ପ୍ରଦାୟଙ୍କ ରାଷ୍ଟ୍ର ହେଉଛି ଭାରତ। 10,45,00,000 ଅଧିକ ଜନଜାତି ବର୍ଗର ନାଗରିକ ରହିଛନ୍ତି, ଯାହାକି ଦେଶର ମୋଟ ଜନସଂଖ୍ୟାର ପ୍ରାୟ 8.6%। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଜନଜାତି ସମ୍ପ୍ରଦାୟ ସଶକ୍ତିକରଣ ଦିଗରେ ଏକ ସ୍ୱଷ୍ଟ ଏବଂ ସୁଚିନ୍ତିତ ପରିବର୍ତ୍ତନ ହୋଇଛି।
आदिवासी कल्याण हमेशा से एनडीए सरकार की प्राथमिकता रहा है। जनजातीय समाज की पढ़ाई, कमाई और दवाई, इस पर हमारी सरकार का बहुत जोर है।
ଗତ ଦଶନ୍ଧି ମଧ୍ୟରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ବଜେଟ୍ 3 ବୃଦ୍ଧି ପାଇଛି। 2013-14 ବଜେଟ୍ର ପରିମାଣ ପ୍ରାୟ 4,300 କୋଟି ଟଙ୍କା ଥିବାବେଳେ 2024-25 ଆର୍ଥିକ ବର୍ଷରେ ଏହା 13,000 କୋଟି ଟଙ୍କାରେ ପହଞ୍ଚିଛି। ଅନୁସୂଚିତ ଜନଜାତି ବର୍ଗ ବିକାଶ ପାଇଁ 2013-14 ପରଠାରୁ ଇତିମଧ୍ୟରେ ବଜେଟ୍ରେ ବ୍ୟୟବରାଦ 5 ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ଅଭିଯାନ ପିଏମ୍ ଜନ୍ମନ୍ ବିଶେଷକରି ଦୁର୍ବଳ ଆଦିବାସୀ ଗୋଷ୍ଠୀଙ୍କ ପାଇଁ ନ୍ୟାୟ, ମର୍ଯ୍ୟାଦା ଏବଂ ଉନ୍ନତି ର ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଛି। 11 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ 75 ସମ୍ପ୍ରଦାୟ ଏହାଦ୍ୱାରା ସୁଫଳ ପାଉଛନ୍ତି। 47,00,000 ଅଧିକ ଆଦିବାସୀ ଲୋକଙ୍କୁ ସୁଫଳ ପ୍ରଦାନ କରୁଥିବା ଏହି ଯୋଜନା ପାଇଁ 24,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନରେ 17 ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା 25 କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଉନ୍ନତି ସହ ପ୍ରାୟ 5 ଆଦିବାସୀଙ୍କୁ ଉନ୍ନତ ଜୀବିକା ନିର୍ବାହ ଲକ୍ଷ୍ୟ ନେଇ 63,000 ଅଧିକ ଗ୍ରାମରେ ଭିତ୍ତିଭୂମି ବିକାଶ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
ପଞ୍ଜାବ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଆସନ୍ତା 26-29 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟରେ ବନ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରିବା ତଥା କ୍ଷତିପୂରଣ ପ୍ରଦାନ ସଂକ୍ରାନ୍ତ ଆଇନ୍ଗୁଡ଼ିକରେ ଆବଶ୍ୟକୀୟ ସଂଶୋଧନ ଲକ୍ଷ୍ୟ ନେଇ ଏହି ଅଧିବେଶନ ଡକାଯାଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ବନ୍ୟା ପ୍ରଭାବିତଙ୍କ ପାଇଁ କ୍ଷତିପୂରଣ ପ୍ରଦାନ ସଂକ୍ରାନ୍ତ ଏକ ନୂତନ ଆଇନ୍ ଅଧିବେଶନ କାଳରେ ଆଗତ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ବନ୍ୟା ଯୋଗୁଁ 56 ମୃତ୍ୟୁ ହେବା ସହ 20,00,000 ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। 2,300 ଗ୍ରାମ ଜଳମଗ୍ନ ହେବା ସହ 7,00,000 ଲୋକ ବାସଚ୍ୟୁତ ହୋଇଛନ୍ତି। 5,00,000 ଏକର ଜମିରେ ଫସଲ ନଷ୍ଟ ହେବା ସହ ବହୁ ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏସିଆକପ୍ ପୁରୁଷ ଟି20 କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ଏର ଏକ ମ୍ୟାଚ୍ରେ ଭାରତ ଓମାନ ମଧ୍ୟରେ ଆଜି ମୁକାବିଲା ହେବ। ଶେଖ୍ ଜାୟେଦ୍ ଷ୍ଟାଡିୟମ୍ଠାରେ ରାତି 8 ଏହି ମ୍ୟାଚ୍ ଖେଳାଯିବ। ଗତକାଲି ଆବୁଧାବିରେ ଅନୁଷ୍ଠିତ ମ୍ୟାଚ୍ରେ ଶ୍ରୀଲଙ୍କା 6 ଆଫଗାନିସ୍ତାନକୁ ପରାସ୍ତ କରି ସୁପର 4 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏହି ବିଜୟ ସହିତ ଗ୍ରୁପ୍ ବି'ରେ ଶ୍ରୀଲଙ୍କା ଶୀର୍ଷରେ ରହିଥିବା ବେଳେ 3 ମ୍ୟାଚ୍ର 2 ବିଜୟ ହାସଲ କରି ବାଂଲାଦେଶ ସୁପର 4 ପର୍ଯ୍ୟାୟରେ ପହଞ୍ଚିଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ର ବିଭିନ୍ନ ସ୍ଥାନରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ବିହାର, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, କୋଙ୍କଣ, ଗୋଆ, ତାମିଲନାଡୁ, ପୁଡୁଚେରୀ ଏବଂ କରେକରାଲ ସମେତ ଉତ୍ତର ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ମିଶନ ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ 2.0 ସରକାରଙ୍କ ଅନନ୍ୟ ପଦକ୍ଷେପ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଭାରତ ଏଆଇ ମିଶନ ଅଧୀନରେ ଦେଶରେ 500ରୁ ଅଧିକ ଡାଟା ଲ୍ୟାବ୍ ପ୍ରତିଷ୍ଠା କରିବ। ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିବସରେ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ 4:00 ପର୍ଯ୍ୟନ୍ତ ମୁଲତବୀ ଏବଂ ଏସୀୟ କପ୍ ପୁରୁଷ ଟି20 କ୍ରିକେଟ୍ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଭାରତ ଓମାନ ମଧ୍ୟରେ ହେବ ମୁକାବିଲା।